ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ସଂସଦର ଉଭୟ ସଦନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ। ସଂସଦରେ ପାରିତ ହେଲା ଅନ୍ଲାଇନ୍ ଗେମିଂର ପ୍ରସାର ଓ ନିୟନ୍ତ୍ରଣ ବିଲ୍ 2025। କଟକରେ ଦୁର୍ଗାପୂଜା ସମୟରେ ସୁଉଚ୍ଚ ତୋରଣ ନିର୍ମାଣ ଉପରେ ହାଇକୋର୍ଟଙ୍କ କଟକଣା। ପୂଜା ମଣ୍ଡପରେ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରସାର ନେଇ ପରିବହନ ବିଭାଗର ପରାମର୍ଶ। ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମାସ 18 ତାରିଖରୁ ହେବ ଆରମ୍ଭ ଏବଂ ଆସନ୍ତା 31 ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ। ସଂସଦର ଉଭୟ ସଦନକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଗତମାସ 21 ତାରିଖରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି। ସଂସଦ ଭବନରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଏହି ଅଧିବେଶନ ଦେଶ ଏବଂ ସରକାରଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ରହିଥିଲା। ଲୋକସଭାରେ ଆଜି ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଅଧିବେଶନରେ 14 ସରକାରୀ ବିଲ୍ ଆଗତ କରାଯାଇଥିଲା ଏବଂ ମୋଟ 12 ବିଲ୍ ପାରିତ ହୋଇଛି। ଅପରେସନ ସିନ୍ଦୁର ଉପରେ ଦୁଇଦିନିଆ ସ୍ୱତନ୍ତ୍ର ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଲୋକସଭାରେ ଦେଶର ମହାକାଶ କାର୍ଯ୍ୟକ୍ରମର ସଫଳତା ଉପରେ ଏକ ବିଶେଷ ଆଲୋଚନା ମଧ୍ୟ କରାଯାଇଛି। ରାଜ୍ୟସଭାରେ ହଟ୍ଟଗୋଳ ମଧ୍ୟରେ ସମ୍ବିଧାନ 130ତମ ସଂଶୋଧନ ବିଲ୍ 2025, କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍ 2025, ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ 2025କୁ ଅଧିକ ଯାଞ୍ଚ ପାଇଁ ସଂସଦୀୟ ଯୁଗ୍ମ କମିଟିକୁ ପଠାଯାଇଛି। ରାଜ୍ୟସଭାରେ 14 ସରକାରୀ ବିଲ୍ ଗୃହୀତ କିମ୍ବା ପ୍ରତ୍ୟାବର୍ତ୍ତନ କରାଯାଇଥିଲା। ସଂସଦର ଉଭୟ ସଦନରେ ଅନ୍ଲାଇନ୍ ଗେମିଂର ପ୍ରସାର ଓ ନିୟନ୍ତ୍ରଣ ବିଲ୍ 2025 ପାରିତ ହୋଇଯାଇଛି। ଇ କ୍ରୀଡ଼ା ଏବଂ ଅନ୍ଲାଇନ୍ ସାମାଜିକ ଖେଳକୁ ଏହି ବିଲ୍ ପ୍ରୋତ୍ସାହନ ଦେଉଥିବା ବେଳେ ବେଆଇନ ଆର୍ଥିକ କାରବାର, ବିଜ୍ଞାପନ ଆଦିରୁ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବ। ଏ କ୍ଷେତ୍ରରେ ରଣନୈତିକ ବିକାଶ, ନିୟାମକ ତଦାରଖ ପାଇଁ ଏକ ଅନ୍ଲାଇନ୍ ଗେମିଂ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରାଯିବାର ବ୍ୟବସ୍ଥା ରହିଛି। ଏ ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
हमारे मध्यम वर्गीय परिवारों को और युवाओं को, छात्रों को, जो एक बहुत बड़ा नशा समाज में फैल रहा था ऑनलाइन मनी गेमिंग का, उससे मुक्ति दिलाई है। और साथ ही साथ ई स्पोर्ट्स और ऑनलाइन सोशल गेमिंग, जो कि समाज के लिए उपयोगी है, उसको प्रमोट करने के लिए अथॉरिटी बनाने वाला बिल आज पास किया है। मैं संसद के सभी सदस्यों को इसके लिए धन्यवाद देना चाहूँगा।
ବ୍ୟକ୍ତିବିଶେଷ ବିଶେଷକରି ଯୁବପିଢ଼ିଙ୍କୁ ଏହି ଖେଳର ସାମାଜିକ, ଆର୍ଥିକ, ମାନସିକ ଏବଂ ଗୋପନୀୟତା ପ୍ରତିକୂଳ ପ୍ରଭାବରୁ ସୁରକ୍ଷା ପ୍ରଦାନ କରିବା ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ସମନ୍ୱିତ ଜାତୀୟ ସ୍ତରୀୟ ଆଇନଗତ ଢାଞ୍ଚା ପ୍ରତିଷ୍ଠା ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି। ଅନ୍ଲାଇନ୍ ଗେମିଂରେ ବେଆଇନ ଆର୍ଥିକ କାରବାର ତଥା ଆଇନ ଉଲ୍ଲଂଘନ କ୍ଷେତ୍ରରେ 3 ପର୍ଯ୍ୟନ୍ତ ଜେଲ୍ଦଣ୍ଡ ଏବଂ 1 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି। ଅନ୍ଲାଇନ୍ ଗେମିଂ ବିଲ୍ 2025 ସମ୍ପର୍କରେ ଯାଜପୁରର ଆଇନଜୀବୀ ଉଦୟ ସାହୁ କୁହନ୍ତି,
କେନ୍ଦ୍ର ସରକାର ଏଇ ଯୋଉ ଅନ୍ଲାଇନ୍ ଗେମ୍ ଉପରେ ଯୋଉ ନିୟାମକ ଲୋକସଭାରେ ଆଗତ କରିଛନ୍ତି, ଆଇନରେ ପରିଣତ ହେବାକୁ ଯାଉଛି, କେନ୍ଦ୍ର ସରକାର ଗୋଟେ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ନେଇଛନ୍ତି ଏବଂ ପଦକ୍ଷେପ ନେଇଛନ୍ତି। ଏହା ମାଧ୍ୟମରେ ବିଗତ କିଛି ବର୍ଷ ଭିତରେ ଦେଖିଛେ ଅନ୍ଲାଇନ୍ ଗେମ୍ ଗୋଟେ ନିଶା ଭଳି ହେଇଛି, ସେଥିରେ ଆକର୍ଷିତ ହେଇକିରି ଅଧିକ ଲାଭ ପାଇବା ଆଶା ନେଇକି ପରିବାରର ଆୟକୁ ମଧ୍ୟ ବିନିଯୋଗ କରିକି ବରବାଦ ହୁଅନ୍ତି, ଲାଷ୍ଟରେ ଆତ୍ମହତ୍ୟା କରୁଥିବାର ଅନେକ ନଜିର ଆସିଥିଲା। ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଇ ଯୋଉ ପଦକ୍ଷେପ ନେଇଛନ୍ତି ନିଶ୍ଚିତ ଭାବେ ଭଲ ହେବ।
ସପ୍ତଦଶ ବିଧାନସଭାର ଚତୁର୍ଥ ତଥା ମୌସୁମୀ ଅଧିବେଶନ ଆସନ୍ତା ମାସ 18 ତାରିଖରୁ ଆରମ୍ଭ ହେବ। ଏହା ସେପ୍ଟେମ୍ବର 25 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ମିଳିଛି। ଏହି ଅଧିବେଶନ କାଳରେ ମୋଟ 7 କାର୍ଯ୍ୟଦିବସ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକ ଦୁର୍ଗାପୂଜା ପ୍ରସଙ୍ଗରେ ହାଇକୋର୍ଟଙ୍କ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ସୁଉଚ୍ଚ ତୋରଣ ଇଲେକ୍ଟ୍ରିକ୍ ଗେଟ୍ ନିର୍ମାଣ ଉପରେ ହାଇକୋର୍ଟଙ୍କ ପକ୍ଷରୁ କଟକଣା ଲଗାଯାଇଛି। ତେବେ 65 ଡେସିବିଲ୍ ସାଉଣ୍ଡ ମଧ୍ୟରେ ଡିଜେ ବଜାଇବା ପାଇଁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ପାର୍ବଣ ସମୟରେ ପୂଜା ମଣ୍ଡପରେ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ଲଗାଇବା ନେଇ ପରିବହନ ବିଭାଗ ଆୟୁକ୍ତ ଅମିତାଭ ଠାକୁର ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ଦୁର୍ଘଟଣା ହ୍ରାସ ପାଇଁ ସଡ଼କ ସୁରକ୍ଷା ସଚେତନତା ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ପାର୍ବଣ ଋତୁରେ ସଡ଼କ ସୁରକ୍ଷା ବାର୍ତ୍ତା ପ୍ରସାର ପାଇଁ ଶ୍ରୀ ଠାକୁର ସମସ୍ତ ପୂଜା କମିଟିକୁ ଚିଠିରେ ଅନୁରୋଧ କରିଛନ୍ତି। ରାଜ୍ୟରେ ହାତୀ ସଂରକ୍ଷଣ ନେଇ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ଯୋଜନା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଚନ୍ଦକାସ୍ଥିତ ଗୋଡ଼ିବାରିଠାରେ ଆଜି ହାତୀମାନଙ୍କ ଗବେଷଣା ପାଇଁ ସ୍ୱତନ୍ତ୍ର କେନ୍ଦ୍ର ଓ ଦୁଇଦିନିଆ ମାନବ ହାତୀ ସହବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ହାତୀମାନେ ଜନବସତି ମୁହାଁ ନ ହେବା ପାଇଁ ଜଙ୍ଗଲରେ ଧାନ ଚାଷ ଓ ଜଳ ଉତ୍ସ ନିର୍ମାଣ କରାଯିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ହାତୀ କରିଡରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟରେ ଆସନ୍ତା 31 ତାରିଖରେ ଆଉ 9 ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ନେଇ ଘୋଷଣା ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଗତ 17 ତାରିଖରେ 12 ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟ ସରକାର ଖୁବ୍ ଶୀଘ୍ର ସୁଲଭ ମୂଲ୍ୟରେ ଜନସାଧାରଣଙ୍କୁ ଘର ଯୋଗାଇ ଦେବେ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ସୁଲଭ ଗୃହ ଯୋଜନାରେ ସାଧାରଣ ଲୋକଙ୍କୁ ଏହି ଘର ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ ବିଭିନ୍ନ ସ୍ଥାନରେ ବିଡିଓ ହାଉସିଂ ବୋର୍ଡ ପକ୍ଷରୁ ଘର ନିର୍ମାଣ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାକୁ ପୁଣି ଥରେ ସ୍ଥଗିତ ରଖାଯାଇଛି। ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଟିଇଟି ପରୀକ୍ଷା ଆସନ୍ତା 31 ତାରିଖରେ ହେବା ପାଇଁ ସ୍ଥିରୀକୃତ ହୋଇଥିଲା। ବୋର୍ଡ ପକ୍ଷରୁ କୁହାଯାଇଛି ପରୀକ୍ଷା ପାଇଁ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ। ପୂର୍ବରୁ ଓଟିଇଟି ପରୀକ୍ଷା ଗତ ଜୁଲାଇ ମାସ 20 ତାରିଖରେ ମଧ୍ୟ ହେବାର ଥିଲା, ତେବେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ହେବା ପରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଶ୍ରୀ ଆହୁଜା ଏହି ଯୋଜନାରୁ ଗୋପାଳକ ଓ କୃଷି ଉଦ୍ୟୋଗୀମାନେ ଅଧିକ ଲାଭବାନ ହେବା ସହ ଚାଷୀଙ୍କ ସଶକ୍ତିକରଣ ଲାଗି ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଛନ୍ତି। କାମଧେନୁ ଯୋଜନା ପାଇଁ ସରକାର ଆସନ୍ତା 5 ବର୍ଷ ଲାଗି 1,423,47,00,000 ବ୍ୟୟବରାଦ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ ନୟାଗଡ଼ ଜିଲ୍ଲା କଣ୍ଟିଲ ଗସ୍ତରେ ଆସି ମହାପ୍ରଭୁ ଶ୍ରୀ ନୀଳମାଧବଙ୍କ ପୀଠର ବିକାଶ କାର୍ଯ୍ୟ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଶ୍ରୀ ସିଂ କଣ୍ଟିଲ ବଜାର ନିକଟରେ ବିଶ୍ରାମସ୍ଥଳୀ ଜେଟି ପାର୍କ ନିର୍ମାଣ କରିବାକୁ କଣ୍ଟିଲ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଇଞ୍ଜିନିୟର ରାମମୋହନ ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଓ ମହାସିଂହ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର 10 ଜଣ ଛାତ୍ରଛାତ୍ରୀ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନ ପରିଦର୍ଶନ କରିଛନ୍ତି। ସେମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଭାବ ଆଦାନ ପ୍ରଦାନ କରିଛନ୍ତି। ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଷ୍ଟ୍ରପତି ଭବନରେ ରକ୍ଷାବନ୍ଧନ ଉତ୍ସବରେ ବିଭିନ୍ନ ରାଜ୍ୟରୁ 100 ଜଣ ଛାତ୍ରଛାତ୍ରୀ ଓ 20 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କଣ୍ଟାମାଳ ବ୍ଲକ ବୁଲିବା ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ବାରଗୋଛା ଆବାସିକ ବିଦ୍ୟାଳୟର ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଗଜପତି ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପାଳିତ ଯତ୍ନ, ପରବର୍ତ୍ତୀ ଯତ୍ନ, ଅଣଆନୁଷ୍ଠାନିକ ଯତ୍ନ ସମ୍ପର୍କିତ ଦିନିକିଆ କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାର ମାଥିଲିଠାରେ ଶହୀଦ ସ୍ମୃତି କମିଟି ପକ୍ଷରୁ 83ତମ ଗୁଳିକାଣ୍ଡ ଦିବସ ପାଳିତ ହୋଇଯାଇଛି। ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ପୁରୁଣା ଶହୀଦ ଭବନଠାରେ ଆୟୋଜିତ ସଭାରେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସଂସଦର ଉଭୟ ସଦନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ। ସଂସଦରେ ପାରିତ ହେଲା ଅନ୍ଲାଇନ୍ ଗେମିଂର ପ୍ରସାର ଓ ନିୟନ୍ତ୍ରଣ ବିଲ୍ 2025। କଟକରେ ଦୁର୍ଗାପୂଜା ସମୟରେ ସୁଉଚ୍ଚ ତୋରଣ ନିର୍ମାଣ ଉପରେ ହାଇକୋର୍ଟଙ୍କ କଟକଣା। ପୂଜା ମଣ୍ଡପରେ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରସାର ନେଇ ପରିବହନ ବିଭାଗର ପରାମର୍ଶ। ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମାସ 18 ତାରିଖରୁ ହେବ ଆରମ୍ଭ ଏବଂ ଆସନ୍ତା 31 ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।